ആകാശവാണി. ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା. ବେଟି ବଚାଓ ବେଟି ପଢ଼ାଓ ଅଭିଯାନର 10 ବର୍ଷ ପୂର୍ତ୍ତି ପାଳନ ଅବସରରେ ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ. ପାଟନାଠାରେ ଚାଲିଥିବା 85ତମ ସର୍ବଭାରତୀୟ ପ୍ରିଜାଇଡିଂ ଅଧିକାରୀ ସମ୍ମିଳନୀ ଉଦ୍ଯାପିତ. ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ଆମେରିକା ଓହରିବା ନେଇ ନିର୍ଦ୍ଦେଶନାମା ଜାରି କଲେ ରାଷ୍ଟ୍ରପତି ଟ୍ରମ୍ପ. ତୁର୍କୀର ଏକ ହୋଟେଲରେ ଅଗ୍ନିକାଣ୍ଡ ଯୋଗୁଁ ଅତି କମ୍ରେ 66 ଜଣଙ୍କର ମୃତ୍ୟୁ. ଏବଂ ହକି ଇଣ୍ଡିଆ ଲିଗ୍ ମହିଳା ବର୍ଗ ପ୍ରତିଯୋଗିତାରେ ସୁରମା ହକି କ୍ଲବ ଏବଂ ଓଡ଼ିଶା ୱାରିୟର୍ସ ମଧ୍ୟରେ ଚାଲିଛି ମୁକାବିଲା. ବେଟି ବଚାଓ ବେଟି ପଢ଼ାଓ ଯୋଜନାକୁ ଆସନ୍ତାକାଲି 10 ବର୍ଷ ପୂରିବ. ନୂଆଦିଲ୍ଲୀଠାରେ ଏହି ଅବସରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି. ଏଥିରେ ସଶସ୍ତ ବାହିନୀ, ଅର୍ଦ୍ଧସାମରିକ ବାହିନୀ, ଦିଲ୍ଲୀ ପୁଲିସ୍, ଛାତ୍ରୀ ଏବଂ ଅଙ୍ଗନବାଡ଼ି କର୍ମୀ ପ୍ରମୁଖ ଯୋଗଦେବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି. ଯୋଜନାର 10ମ ବାର୍ଷିକୀ ମାର୍ଚ୍ଚ 8 ତାରିଖ ଆନ୍ତର୍ଜାତିକ ମହିଳା ଦିବସ ପର୍ଯ୍ୟନ୍ତ ପାଳନ କରାଯିବାକୁ ନିଷ୍ପତ୍ତି ହୋଇଛି. ଦେଶରେ ଲିଙ୍ଗଗତ ସନ୍ତୁଳନକୁ ବଜାୟ ରଖିବା ଏବଂ ହ୍ରାସ ପାଉଥିବା ଶିଶୁ ଲିଙ୍ଗ ଅନୁପାତକୁ ପ୍ରତିହତ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ 2015 ଜାନୁଆରୀ 22 ତାରିଖରେ ହରିୟାଣାର ପାନିପଟ୍ଠାରେ ବେଟି ବଚାଓ ବେଟି ପଢ଼ାଓ ଯୋଜନାର ଶୁଭାରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ଜନଜାତି ନ୍ୟାୟ ମହାଅଭିଯାନ ଆଧାରିତ ଜିଲ୍ଲାପାଳମାନଙ୍କର ଜାତୀୟ ସମ୍ମିଳନୀ ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ଜନମାନ ଅଧୀନରେ ଥିବା 6ଟି ପ୍ରମୁଖ କ୍ଷେତ୍ର ଉପରେ ଏହି ସମ୍ମିଳନୀରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ସେଗୁଡ଼ିକ ମଧ୍ୟରେ ଆବାସ, ସଡ଼କ ଯୋଗାଯୋଗ, ଅଙ୍ଗନବାଡ଼ି, ବିଦ୍ୟାଳୟ ଛାତ୍ରାବାସ, ବହୁମୁଖୀ କେନ୍ଦ୍ର ଏବଂ ବନଧନ ବିକାଶ ଯୋଜନା ଅନ୍ତର୍ଭୁକ୍ତ। ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଏହି ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ। 18ଟି ରାଜ୍ୟର 88ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ଜନମାନ ଯୋଜନା ସମ୍ପର୍କରେ ସମ୍ମିଳନୀରେ ଆଲୋଚନା ହୋଇଛି। ଏହି ଯୋଜନାର ସୁଫଳ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ନେଇ ସମ୍ମିଳନୀରେ ମତ ବିନିମୟ ହୋଇଥିବା ଜଣାପଡ଼ିଛି। ବିହାରର ପାଟନାଠାରେ ଚାଲିଥିବା 85ତମ ସର୍ବଭାରତୀୟ ପ୍ରିଜାଇଡିଂ ଅଧିକାରୀ ସମ୍ମିଳନୀ ଆଜି ଉଦ୍ଯାପିତ ହୋଇଛି। ଉଦ୍ଯାପନୀ ଅଧିବେଶନକୁ ସମ୍ବୋଧନ କରି ଲୋକସଭା ବାଚସ୍କତି ଓମ୍ ବିର୍ଲା କହିଛନ୍ତି ଏହି ଦୁଇଦିନିଆ ସମ୍ମିଳନୀ ଅତ୍ୟନ୍ତ ଫଳପ୍ରଦ ହୋଇଛି। ବିଧାନସଭା ସଂସ୍ଥାଗୁଡ଼ିକରେ ଉତ୍ତମ ଏବଂ ଗୁଣାତ୍ମକ ଆଲୋଚନାକୁ ସ୍ଥାନ ଦେବା ଉପରେ ଶ୍ରୀ ବିର୍ଲା ଗୁରୁତ୍ୱ ପ୍ରଦାନ କରିଛନ୍ତି। ଲୋକଙ୍କୁ ଉତ୍ତମ ସେବା ପ୍ରଦାନ କରିବା ଏବଂ ସେମାନଙ୍କର ଆକାଂକ୍ଷା ପୂରଣ ଦିଗରେ ପ୍ରିଜାଇଡିଂ ଅଧିକାରୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଶ୍ରୀ ବିର୍ଲା କହିଛନ୍ତି। ଏହି ସମ୍ମିଳନୀରେ 5ଟି ସଂକଳ୍ପ ଗୃହୀତ ହୋଇଛି। ସମ୍ଭିଧାନ ପ୍ରଣୟନର 75 ବର୍ଷ ପାଳନ ଅବସରରେ ପ୍ରିଜାଇଡିଂ ଅଧିକାରୀ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ନିକଟରେ ସମ୍ଭିଧାନର ଇତିହାସ ଏବଂ ଏହାର ମୂଲ୍ୟବୋଧ ପହଞ୍ଚାଇବାକୁ ଶ୍ରୀ ବିର୍ଲା ଆହ୍ୱାନ ଦେଇଛନ୍ତି। ଉଦ୍ଯାପନୀ ଅଧିବେଶନରେ ବିହାର ରାଜ୍ୟପାଳ ଆରିଫ ମହମ୍ମଦ ଖାଁ ଯୋଗ ଦେଇଥିଲେ। ସମଗ୍ର ଦେଶରେ 4 କୋଟିରୁ ଅଧିକ ସୁକନ୍ୟା ସମୃଦ୍ଧି ଆକାଉଣ୍ଟ ଖୋଲାଯାଇଛି। ବେଟି ବଚାଓ ବେଟି ପଢ଼ାଓ ଅଭିଯାନର ଏକ ଅଂଶସ୍ୱରୂପ ଏହି ଆକାଉଣ୍ଟରେ ଅଭିଭାବକ ସର୍ବନିମ୍ନ 2500 ଟଙ୍କା ଦାଖଲ କରି ଜମାଖାତା ଖୋଲିପାରିବେ। ଅର୍ଥ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଏହି ଯୋଜନାରେ ବାର୍ଷିକ 8.2% ସୁଧ ପ୍ରଦାନ କରାଯାଉଛି। କନ୍ୟା ସନ୍ତାନଙ୍କର ଉଜ୍ଜଳ ଭବିଷ୍ୟତ ପାଇଁ ପୁଞ୍ଜିନିବେଶକୁ ପ୍ରୋତ୍ସାହନ ପ୍ରଦାନ କରିବା ଏବଂ ଅନ୍ତର୍ଭୁକ୍ତିକରଣ ଓ ମହିଳା ସଶକ୍ତିକରଣକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ଯୋଜନା ପ୍ରବର୍ତ୍ତନ କରାଯାଇଛି। ପ୍ରୟାଗରାଜର ତ୍ରିବେଣୀ ମାର୍ଗରେ ସମ୍ଭିଧାନ ଗ୍ୟାଲେରୀ ସ୍ଥାପନ କରାଯାଇଛି। ମହାକୁମ୍ଭ ମେଳାକୁ ଆସୁଥିବା ପର୍ଯ୍ୟଟକଙ୍କୁ ସମ୍ଭିଧାନର ଇତିହାସ, କାର୍ଯ୍ୟକାରିତା ଏବଂ ଏହାର ନିୟମାବଳୀଗୁଡ଼ିକ ସମ୍ପର୍କରେ ଅବଗତ କରାଇବା ଲକ୍ଷ୍ୟରେ ଏହି ଗ୍ୟାଲେରୀ ସ୍ଥାପନ କରାଯାଇଛି। ସମ୍ଭିଧାନ ସଂକ୍ରାନ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏବଂ ସମ୍ଭିଧାନ ପ୍ରଣୟନରେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଅବଦାନ ସମ୍ପର୍କରେ ଏହି ଗ୍ୟାଲେରୀରେ ପ୍ରଦର୍ଶନ କରାଯାଉଛି। ସମ୍ଭିଧାନ ସଭାର ଆଲୋଚନାକୁ ମଧ୍ୟ ଓଡ଼ିଆ ମାଧ୍ୟମରେ ପ୍ରଚାର କରାଯାଉଛି। କୋଲକାତା ଆର୍ଜିକର ମେଡିକାଲ କଲେଜ ହସ୍ପିଟାଲ ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ନିମ୍ନ ଅଦାଲତଙ୍କ ରାୟ ବିରୁଦ୍ଧରେ ପଶ୍ଚିମବଙ୍ଗ ସରକାର ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ତାଙ୍କର କାର୍ଯ୍ୟକଳାପ ପାଇଁ ଫାଶୀ ଦଣ୍ଡାଦେଶ ରାଜ୍ୟ ସରକାର ପ୍ରାର୍ଥନା କରିଛନ୍ତି। ରାଜ୍ୟ ଆଡଭୋକେଟ୍ ଜେନେରାଲ କିଶୋର ଦତ୍ତ ନିମ୍ନ ଅଦାଲତଙ୍କ ରାୟ ବିରୁଦ୍ଧରେ ହାଇକୋର୍ଟର ଜଷ୍ଟିସ୍ ଦେବାଂଶୁ ବାସକ ଏବଂ ଜଷ୍ଟିସ୍ ସବର ରସିଦ୍ଙ୍କ ଖଣ୍ଡପୀଠରେ ପିଟିସନ୍ ଦାଖଲ କରିଛନ୍ତି। ଖଣ୍ଡପୀଠ ରାଜ୍ୟ ସରକାରଙ୍କ ଆବେଦନକୁ ଗ୍ରହଣ କରିଥିବା ଜଣାପଡ଼ିଛି। ଏ ମାମଲାରେ ନିମ୍ନ ଅଦାଲତ ଗତକାଲି ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ପୀଡ଼ିତାଙ୍କ ପରିବାରକୁ 17 ଲକ୍ଷ ଟଙ୍କା ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏ ରାୟ ପ୍ରକାଶ ପରେ ଦୋଷୀକୁ ମୃତ୍ୟୁଦଣ୍ଡ ଦେବା ପାଇଁ ରାଜ୍ୟ ସରକାର କୋଲକାତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଘୋଷଣା କରିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକାର ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଡୋନାଲ୍ଡ ଟ୍ରମ୍ପ୍ ବିଭିନ୍ନ କ୍ଷେତ୍ରରେ ପୂର୍ବ ସରକାର ନେଇଥିବା ନିଷ୍ପଭିକୁ ପ୍ରତ୍ୟାହାର କରିବା ଏବଂ କେତେକ ନୂତନ ନୀତି ଲାଗୁ କରିବା ନେଇ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶନାମାରେ ସ୍ୱାକ୍ଷର କରିଛନ୍ତି। ସେଥିମଧ୍ୟରେ ଜୋ ବାଇଡେନ୍ଙ୍କ ସରକାର ନେଇଥିବା 78 ନିଷ୍ପଭିର ପ୍ରତ୍ୟାହାର ଅନ୍ତର୍ଭୁକ୍ତ। ଆମେରିକାରେ ପର୍ଯ୍ୟଟକ, ଛାତ୍ର, କାର୍ଯ୍ୟ କରିବା ଲାଗି ଭିସାରେ ଆସିଥିବା ବ୍ୟକ୍ତିବିଶେଷଙ୍କ ସେଠାରେ ଜନ୍ମିତ ପିଲାଙ୍କୁ ସ୍ୱୟଂଚାଳିତ ଭାବେ ନାଗରିକତ୍ୱ ପ୍ରଦାନ କରିବା ଅଧିକାରକୁ ଶ୍ରୀ ଟ୍ରମ୍ପ୍ ପ୍ରତ୍ୟାହାର କରିଛନ୍ତି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସମ୍ପୃକ୍ତ ସଂସ୍ଥାଗୁଡ଼ିକୁ ରାଷ୍ଟ୍ରପତି 30 ଦିନ ସମୟ ପ୍ରଦାନ କରିଛନ୍ତି। ଅନ୍ୟ ଏକ ପ୍ରମୁଖ ନିଷ୍ପତ୍ତି ଅନୁଯାୟୀ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ଆମେରିକା ଓହରିଯିବାକୁ ଟ୍ରମ୍ପ୍ ନିର୍ଦ୍ଦେଶ ଦେଇଛନ୍ତି। COVID-19 ମହାମାରୀକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO ର ତ୍ରୁଟିପୂର୍ଣ୍ଣ ପରିଚାଳନା ଏବଂ ଜରୁରୀ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିବା କ୍ଷେତ୍ରରେ ବିଫଳତା ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଟ୍ରମ୍ପ୍ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। WHO ଦ୍ୱାରା ଜାରି ମାର୍ଗଦର୍ଶିକା ପରୋକ୍ଷରେ ଚୀନ୍କୁ ସହାୟକ ହୋଇଥିଲା ବୋଲି ରାଷ୍ଟ୍ରପତି ଟ୍ରମ୍ପ୍ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, WHO ର ସାମଗ୍ରିକ ପାଣ୍ଠିର 18% ଆର୍ଥିକ ସହାୟତା ଆମେରିକା ପ୍ରଦାନ କରିଥାଏ। ପ୍ୟାରିସ୍ ଜଳବାୟୁ ଚୁକ୍ତିରୁ ଓହରିବାକୁ ଶ୍ରୀ ଟ୍ରମ୍ପ୍ ନିର୍ଦ୍ଦେଶ ଦେଇଛନ୍ତି। ତୈଳ, ଗ୍ୟାସ୍ ଏବଂ ଖଣି କାର୍ଯ୍ୟକଳାପକୁ ଅଧିକ ସୁବ୍ୟବସ୍ଥିତ କରିବା ସହ ଆମେରିକାରେ ଶକ୍ତି ଉତ୍ପାଦନକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ରାଷ୍ଟ୍ରପତି ଟ୍ରମ୍ପ୍ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ବୈଦ୍ୟୁତିକ ଯାନ ଉତ୍ପାଦନ ସହ ବାଇଡେନ୍ ପ୍ରଶାସନର ସବୁଜ ନୀତିକୁ ରାଷ୍ଟ୍ରପତି ଟ୍ରମ୍ପ୍ ଉଚ୍ଛେଦ କରିଛନ୍ତି। ପାରମ୍ପରିକ ଶକ୍ତି ଉତ୍ସ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ରାଷ୍ଟ୍ରପତି ଗୁରୁତ୍ୱ ଦେଇଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ଆମେରିକା ପ୍ରତ୍ୟାହୃତ ହେବା ସଂକ୍ରାନ୍ତ ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ରଖି WHO ମୁଖ୍ୟ ଡକ୍ଟର ଟେଡ୍ରସ୍ ଆଧାମ୍ ଗେଭ୍ରିସିୟସ୍ କହିଛନ୍ତି, ଏଭଳି ନିଷ୍ପତ୍ତି ବିଶ୍ୱସ୍ତରରେ ବିଭିନ୍ନ କାର୍ଯ୍ୟଧାରା ଉପରେ ପ୍ରଭାବ ପକାଇବ। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଗେଭ୍ରିସିୟସ୍ କହିଛନ୍ତି, ଏଭଳି ନିଷ୍ପତ୍ତି ଦୁଃଖଦାୟକ। WHO ର ବିଭିନ୍ନ କାର୍ଯ୍ୟଧାରାରେ ଆମେରିକାର ଭୂମିକା ଗୁରୁତ୍ୱପୂର୍ଣ୍ଣ, ସହଭାଗିତାକୁ ପୂର୍ବଭଳି ବଜାୟ ରଖିବାକୁ ଡକ୍ଟର ଗେଭ୍ରିସିୟସ୍ ଅନୁରୋଧ କରିଛନ୍ତି। ଉତ୍ତର ପଶ୍ଚିମ ତୁର୍କୀର ଏକ ହୋଟେଲରେ ଅଗ୍ନିକାଣ୍ଡ ଘଟିବାରୁ ଅତିକମ୍ରେ 66 ଜଣଙ୍କର ମୃତ୍ୟୁ ହୋଇଛି, ଅନ୍ୟ 51 ଜଣ ଆହତ ହୋଇଛନ୍ତି। ତୁର୍କୀର ଆଭ୍ୟନ୍ତରୀଣ ମନ୍ତ୍ରୀ ଅଲି ଏର୍ଲିକାଏ କହିଛନ୍ତି, ପର୍ବତ ଶିଖରରେ ଥିବା 12 ମହଲା ବିଶିଷ୍ଟ ଏହି ହୋଟେଲରେ ଆଜି ସକାଳେ ଅଗ୍ନିକାଣ୍ଡ ଘଟିଥିଲା। ହୋଟେଲରୁ 230 ଜଣଙ୍କୁ ଉଦ୍ଧାର କରାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଭୟଭୀତ ଅବସ୍ଥାରେ ହୋଟେଲ କୋଠା ଉପରୁ ଡେଇଁ ପଡ଼ିବାରୁ 2 ଜଣଙ୍କର ମୃତ୍ୟୁ ହୋଇଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ନିକଟସ୍ଥ ଅନ୍ୟ ହୋଟେଲଗୁଡ଼ିକୁ ଖାଲି କରିଦିଆଯାଇଥିବା ସେଠାକାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ଏକ 6 ଜଣିଆ କମିଟି ଗଠନ କରାଯାଇଥିବା ସୂଚନା ମିଳିଛି। ଖେଳ ଖବର। ହକି ଇଣ୍ଡିଆ ଲିଗ୍ ମହିଳା ବର୍ଗ ପ୍ରତିଯୋଗିତାରେ ବର୍ତ୍ତମାନ ସୁରମା ହକି କ୍ଲବ୍ ଏବଂ ଓଡ଼ିଶା ୱାରିୟର୍ସ ମଧ୍ୟରେ ମ୍ୟାଚ୍ ଚାଲିଛି। ରାଞ୍ଚିର ଜୟପାଲ ସିଂହ ହକି ଷ୍ଟାଡିୟମ୍ଠାରେ ଚାଲିଥିବା ଏହି ମ୍ୟାଚ୍ରେ ସମ୍ବାଦ ପ୍ରସ୍ତୁତ ହେବା ବେଳକୁ କୌଣସି ଦଳ ଗୋଲ୍ କରିନଥିଲେ। ଆଜି ରାତି 8:15ରେ ପୁରୁଷ ବର୍ଗ ପ୍ରତିଯୋଗିତାରେ ୟୁପି ରୁଦ୍ରାସ ଏବଂ ଗୋନାସିକା ଦଳ ମଧ୍ୟରେ ରାଉରକେଲାର ବିର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍ଠାରେ ମ୍ୟାଚ୍ ଖେଳାଯିବ। ଅଷ୍ଟ୍ରେଲିଆନ୍ ଓପନ୍ ଟେନିସ୍ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ଭାରତର ରୋହନ ବୋପନ୍ନା ଏବଂ ଚୀନ୍ର ଝାଙ୍ଗ ସ୍ୱାଇଙ୍କ ଯୋଡ଼ି ପରାସ୍ତ ହୋଇଛନ୍ତି। ମେଲବୋର୍ଣ୍ଣଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ ଚାଇନା ଯୋଡ଼ି ଅଷ୍ଟ୍ରେଲିଆର ଜନ୍ ପିୟର୍ସ ଏବଂ ଅଲିଭିଆ ଗାଡେରିଙ୍କଠାରୁ 6-2, 4-6, 9-11 ସେଟ୍ରେ ପରାସ୍ତ ହୋଇଛନ୍ତି। ଅନ୍ୟପକ୍ଷରେ ମହିଳା ଏକକ ବର୍ଗରେ ସ୍ପେନ୍ର ପୌଲା ବଡ଼ୋସା ସେମିଫାଇନାଲ୍ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବେଟି ବଚାଓ ବେଟି ପଢ଼ାଓ ଅଭିଯାନର 10 ବର୍ଷ ପୂର୍ତ୍ତି ପାଳନ ଅବସରରେ ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ପାଟନାଠାରେ ଚାଲିଥିବା 85ତମ ସର୍ବଭାରତୀୟ ପ୍ରିଜାଇଡିଂ ଅଧିକାରୀ ସମ୍ମିଳନୀ ଉଦ୍ଯାପିତ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ଆମେରିକା ଓହରିବା ନେଇ ନିର୍ଦ୍ଦେଶନାମା ଜାରି କଲେ ରାଷ୍ଟ୍ରପତି ଟ୍ରମ୍ପ୍। ତୁର୍କୀର ଏକ ହୋଟେଲରେ ଅଗ୍ନିକାଣ୍ଡ ଯୋଗୁଁ ଅତିକମ୍ରେ 66 ଜଣଙ୍କର ମୃତ୍ୟୁ ଏବଂ ହକି ଇଣ୍ଡିଆ ଲିଗ୍ ମହିଳା ବର୍ଗ ପ୍ରତିଯୋଗିତାରେ ସୁରମା ହକି କ୍ଲବ୍ ଏବଂ ଓଡ଼ିଶା ୱାରିୟର୍ସ ମଧ୍ୟରେ ଚାଲିଛି ମୁକାବିଲା। ସମ୍ବାଦ ଶେଷ ହେଲା।